प्रवर्तते
जत्र रजस्तमास तयोः सत्वं च मिश्रं न च कालविक्रमः न जत्र माया किमुता परे हरे अनुव्रता जत्र सुरा सुरार्चितः प्रवर्तते जत्र रजस्तमस्तयोः सत्वं च मिश्रं न च कालविक्रमः न जत्र माया किमुता परे हरे अनुव्रता जत्र सुरासुरार्चिताः
जत्र माया किमुता परे हरे
व्रता जत्र सुरा सुरार्चिता
प्रवर्तते जत्र रास्तमस्तयोः
सत्यं च मिश्रं च कालविक्रमः
प्रवर्तते रहे जत्र जन्धरे राजव तमः राजव तमः दयोः सुद्विति सत्तम सत्तगुण च एवं मिश्रम मिश्र नहीं च एवं काल कालव समय विक्रम प्रभाव नहीं जत्र जंधरे माया माइक बहिरंग शक्ति किम कौन उत अच्छी अपरे अन्य हरे भगवान हरिंकर अनुव्रता अनुगत भक्तगण जत्र जंधरे सुर देवतागण असुर असुरगण अर्चिता आराधित शुक्रवाद श्रीमद भक्तिवेदांत स्वामी प्रभुपाद महाराज द्वारा इंग्राजी और श्रीमद गौरवबिंद स्वामी महाराज द्वारा ओडिया भगवान स्वधाम रे भूत प्रकृतिर रज और तम गुण न थाए एपरिकी भूत प्रकृतिर सत्वगुण प्रभाव न थाए से काल प्रभाव न थाए एपरी स्थल माया शक्ति कथा कौन कहवा ताठार कदापि प्रवेश करना कि बाच विचार नक भक्त रूप से उभय सुर और असुरगण भगवान आराधना कर भगवत साम्राज्य किंबा वैकुंठ परिवेश जहाँ को त्रिपाद विभूति कहुए भौतिक प्रकाश रुण अटे से साम्राज्य कथा एटार वर्णना कर भगवत गीतार संबंध में संक्षेप किसी कहुई असंख्य ग्रह उपग्रह परिपूरित ब्रह्मांड महत्त्व थिबा असंख्य ब्रह्मांड मानक एकतम अटे ए समस्त असंख्य ब्रह्मांड मानक समाहार समग्र भगवत सृष्टि मात्र एक चतुर्थांश अटे परव्यम अच्छी वैकुंठ लोक नाम असंख्य चित जगत अच्छी से समस्त एकत्र समाहार समग्र भगवत सृष्टि तीन चतुर्थांश अटे भगवत सृष्टि सर्वदा अकलनीय बा असंख्य अटे एपरिक मानव एक वृक्षर पत्रराजि कलना करवा तार मस्तिष्क केशराजि कलना करपरी स्थल मूर्ख लोक मैंने भगवान हो जबार आशा पोषण करती यदि से शरीर में थिबा एक केश सृष्टि करने को अक्षम तथापि से भगवान हेबे यही धारणा में अत्यंत गर्वोन्नत मानव अनेक आश्चर्यजनक यांत्रिक जान निर्माण करिपारे बा आविष्कार करिपारे एवं ता साहाज्यरे बा विशेष प्रज्ञापित अंतरिक्ष जान साहाज्यरे से चंद्र रे पहुंची पारे हेले सुधा से रही पारिब नहीं तेणु एक सुस्थ मनोबुद्धि विशिष्ट व्यक्ति भगवान हेबार गर्व प्रकाश न करी वेदर निर्देश को जीवन में पालन करे वेदानुग हेबा दिव्य ज्ञान लाभ सहजतम पंथा अटे तेणु आम मैंने जड़ाकाश ऊर्धर थी चीज जगत प्रकृति और गठन सम्बन्ध में श्रीमद भागवतम प्रामाणिक वर्णना अनुजाई जानवा उचित से आकाश रे भूत प्रकृतिर गुण विशेष करी रजगुण और तमगुण संपूर्ण भाव निश्चिन्न तमगुण जीव को स्त्री संभव और जड़भोग कामना द्वारा प्रभावित कराए तेनाली जना जा वैकुंठ लोक मान जीवगण ये दुईटर मुक्त अटंती श्रीमद भगवद गीत ब्रह्मभूत स्तर व्यक्ति संपूर्ण निष्काम हुए एवं कौनसी दुख करे नहीं तेणु सिद्धांत है वैकुंठ लोकर अधिवासीगण ब्रह्मभूत जीव अटंती अर्थात से समस्ते ब्रह्मभूत स्तर था किंतु ये भौतिक जगतर जीवगण नाना कामनार वशवर्ती था एवं सर्वदा दुख अनुभव करथांती वैकुंठ लोकर अधिवासी मान प्रकृति ठीक विपरीत प्रकृति विशिष्ट अटे भौतिक जगत व्यक्ति जो रज और तमगुण को अतिक्रम करे से सत्वगुण में अवस्थान करे भौतिक जगत में सत्वगुण बेले बेले रज और तमगुण द्वारा दुष्ट हुए कि वैकुंठ लोक जो सत्वगुण अच्छी शुद्ध सत्व अटे से कौन प्रकार भौतिक गुण मिश्रण ना सेठाकार समग्र स्थिति माया शक्ति भगवान बहिरंग शक्ति प्रभाव मुक्त स्थिति अटे जदि माया शक्ति भगवान शक्ति विशेष अंश विशेष अटे तथापि से माया शक्ति भगवान भिन्न ब्रह्मवादी दार्शनिक मत हो माया शक्ति प्रकाश ए जगत हूँ मिथ्या किंतु यह मिथ्या नुहे कौन सी व्यक्ति विशेष दृष्टि को एक रजु सर्प सदृश प्रतिमान हो पारे रजुरे सर्पभ्रम माया होइपारे किंतु रजु मिथ्या नुहे कि सर्प मध्य मिथ्या नुहे रजुर अस्तित्व अच्छी सर्पर मध्य अस्तित्व अच्छी मरुभूमि मरीचिका जहाँ जलर भ्रम उत्पादन कराए मरुभूमि जल अन्वेषण करुवा एक मूर्ख प्राणी पक्षे मिथ्या हो पारे किंतु मरुभूमि और जल मिथ्या नुहति तेणु अभक्त मान पक्षे ये भौतिक सृष्टि मिथ्या व माया हो पारे किंतु एक भक्त पक्ष मिथ्या नुहे यह भगवान बहिरंग शक्ति प्रकाश एक वास्तव वस्तु अटे कि भगवान शक्ति सबकि नुहे भगवान अंतरंग शक्ति अच्छी से शक्ति प्रकाश हो वैकुंठ लोक गुड़िक जो रजत ना माया ना अतीत बर्तमान आदि कालर प्रभाव ना एक स्वल्प ज्ञान विशिष्ट व्यक्ति से वैकुंठ परिवेश कथा बुझा सक्षम न हो पारे कि तार अस्तित्व को स्वीकार कै ना जड़ विज्ञान महाकाश जान से वैकुंठ लोक मान पहुंची पार ना बोली वैकुंठ लोक नहीं धारण करने उचित नुहे कारण यह सब वर्णना प्रामाणिक शास्त्र मानक दि जाए नारद पंचरात्र श्री जीव गोस्वामी जो वाक्य उद्धार करें जानवाक पाऊ चित जगत वैकुंठ परिवेश दिव्य गुण में परिपूर्ण जो मैंने शुद्ध भक्ति आचरण करते दिव्य गुण कथा बुझीपारती भक्ति जोग बल ही यह बुझा जाए यह सत्व रज और तमयी भूत प्रकृति त्रिगुण ठार भिन्न अभक्त मान ये गुणर अधिकारी हो पारे ना पद्म पुराण उत्तराखंड कहु भगवान पाद विभूतिर बहु ऊर्धर त्रिपाद विभूतिर प्रकाश रही भौतिक प्रकाश और चित प्रकाश सीमारेखा हूँ बीरजा नदी बीरजा नदी हूँ भगवान शरीर रु निर्गत होता दिव्य धर्म प्रभाव यही बीरजा नदी परपार भगवत सृष्टि दिव्य त्रिपाद विभूतिर प्रकाश विद्यमान यही अंश नित्य शाश्वत अंश अटे यह अपरिवर्तनीय और अनंत प्रकाश अटे एवं जीवन सर्वोच्च परिपूर्णता रही अच्छी सांख्य कौमुदी कह शुद्ध सत्व स्तर दिव्य स्थिति स्तर हूँ भूत प्रकृति त्रिगुणमयी स्थितर ठीक विपरीत स्थिति से चीज जगत समस्त जीव चिरंतन और अखंड भाव सुसंबंधित होता से भगवान होती मुख्य और परम जीव आगम पुराण मानक से दिव्य धाम कथा निम्नमते वर्णना कर सेठार परस्पर संबंध युक्त अधिवासी गण भगवत सृष्टि जेकोसी अंश को अबाधर जापारती भगवान सृष्टि कौन अंत ना विशेषकर भगवान त्रिपाद विभूति अर्थात चित जगत अनंत अटे जेहेतु से अंश अनंत अटे तेणु तार आदि ना कि अंत ना अर्थात से सृष्टि प्रारंभ काल बा इतिहास निर्णय करा कि शेष करना ये सिद्धांत ग्रहण करेठे वैकुंठ लोक रजतम आदि भौतिक गुण गुड़िक आद नेतु सृष्टि कि प्रलयर प्रश्न ना भौतिक जगत में सबकि सृष्टि हो सबकि ध्वंस हो सृष्टि और प्रलय ଧ୍ୱଂସର ମଧ୍ୟବର୍ତ୍ତୀ କାଳ ମଧ୍ୟରେ ଆସୁଥିବା ଜୀବନ ସ୍ୱଳ୍ପକାଳ ସ୍ଥାୟୀ ବା ଅସ୍ଥାୟୀ ଅଟେ। ଯେ ଜଗତରେ ସୃଷ୍ଟି ନାହିଁ କି ଧ୍ୱଂସ ବା ପ୍ରଳୟ ନାହିଁ ଏବଂ ଏହିପରି ଭାବରେ ସେଠାରେ ଜୀବନ କାଳ ଅନନ୍ତ ଏବଂ ଶାଶ୍ୱତ ଅଟେ। ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ଚିତ୍ ଜଗତରେ ସବୁ ସତ୍ ଚିତ୍ ଆନନ୍ଦମୟ ଅଟେ, ଅର୍ଥାତ୍ ସବୁ ଶାଶ୍ୱତମୟ, ଜ୍ଞାନମୟ ଓ ଆନନ୍ଦମୟ ଅଟେ। ସେଠାରେ କିଛି କ୍ଷୟ ବା ହ୍ରାସ ହୁଏ ନାହିଁ। ଯେହେତୁ ସେଠାରେ କିଛି କ୍ଷୟ ହୁଏ ନାହିଁ, ତେଣୁ ସେଠାରେ ଭୂତ, ଭବିଷ୍ୟ ଓ ବର୍ତ୍ତମାନ କାଳର କଥା ନାହିଁ। ଏ ଶ୍ଳୋକରେ ପରିଷ୍କାର ଭାବରେ କୁହାଯାଇଛି ଯେ ସେଠାରେ କାଳର ପ୍ରଭାବ ନାହିଁ। ସମଗ୍ର ଭୌତିକ ସ୍ଥିତି ଭୌତିକ ତତ୍ତ୍ୱର କ୍ରିୟା ପ୍ରତିକ୍ରିୟା ଦ୍ୱାରା ପ୍ରକାଶିତ ହୁଏ। ସେ ଭୌତିକ ତତ୍ତ୍ୱ ଗୁଡ଼ିକ ଭୂତ, ଭବିଷ୍ୟ ଓ ବର୍ତ୍ତମାନ କାଳର ପ୍ରଭାବକୁ ସୂଚାଏ। ସେଠାରେ ବା ଚିତ୍ ଜଗତରେ କାର୍ଯ୍ୟ କାରଣ କ୍ରିୟା ପ୍ରତିକ୍ରିୟା ନାହିଁ। ତେଣୁ ଜନ୍ମ, ମୃତ୍ୟୁ, ଚକ୍ର, ହ୍ରାସ, ବୃଦ୍ଧି, ଅବସ୍ଥାନ୍ତର ପ୍ରାପ୍ତି କିମ୍ବା ଛଅଟି ଭୌତିକ ପରିବର୍ତ୍ତନ ସେସବୁ ସେଠାରେ ନଥାଏ। ଭୌତିକ ଜଗତରେ ଯେପରି ମାୟା ଶକ୍ତିର ପ୍ରଭାବ ଅନୁଭୂତ ହୁଏ, ସେପରି ପ୍ରଭାବ ଚିତ୍ ଜଗତରେ ନାହିଁ। ସେଠାରେ ଦିବ୍ୟ ଶକ୍ତିର ଶୁଦ୍ଧ ପ୍ରକାଶ କେବଳ ଅନୁଭୂତ ହୁଏ। ସମଗ୍ର ବୈକୁଣ୍ଠ ସ୍ଥିତି ଏହି କଥା ପ୍ରକାଶ କରେ ଯେ ସେଠାରେ ଥିବା ପ୍ରତ୍ୟେକ ବ୍ୟକ୍ତି ଭଗବାନଙ୍କର ଅନୁଗତ ଅଟନ୍ତି। ସେଠାରେ ଭଗବାନ ହିଁ ମୁଖ୍ୟ ନେତା। ସେଠାରେ ନେତୃତ୍ୱ ନିମିତ୍ତ ପ୍ରତିଯୋଗିତା ନାହିଁ ଏବଂ ଜନସାଧାରଣ ସମସ୍ତେ ଭଗବାନଙ୍କର ଅନୁଗାମୀ ଅଟନ୍ତି। ତେଣୁ ବେଦରେ କୁହାଯାଇଛି ଯେ ଭଗବାନ ହେଉଛନ୍ତି ମୁଖ୍ୟ ନେତା ଏବଂ ଅନ୍ୟ ସମସ୍ତ ଜୀବ ତାଙ୍କର ଅଧୀନ ଅଟନ୍ତି। ସେଥିପାଇଁ ଭଗବାନ ସମସ୍ତ ଜୀବଙ୍କର ସମଗ୍ର ସମସ୍ତ ପ୍ରକାରର ଆବଶ୍ୟକତା ପୂରଣ କରନ୍ତି। ତେଣୁ ଆଜି ସର୍ବପ୍ରଥମେ ଆମର ଏଠାରେ ଉପସ୍ଥିତ ଭକ୍ତବୃନ୍ଦ ଏବଂ ମାତୃବୃନ୍ଦଙ୍କୁ ଆମର ଶ୍ରୀଶ୍ରୀମଦ ଗୌରବିନ୍ଦ ସ୍ୱାମୀ ସ୍ମୃତି ପରିଷଦ ତରଫରୁ ହାର୍ଦ୍ଦିକ ସ୍ୱାଗତ କରୁଛୁ। ଆଜିର ଏଇ ମାସର ଦ୍ୱିତୀୟ ରବିବାର, ଏ ବର୍ଷର ନୂଆବର୍ଷ 2012ର ଆମେ ଏଇ ନୂଆବର୍ଷରେ ପ୍ରଥମ ଦିନ ଆମର ଯେଉଁ ଜାନୁଆରୀ ଫାଷ୍ଟ ଥିଲା, ଆମେ ପୁରୀରେ ଭଗବାନଙ୍କର ନାମ କୀର୍ତ୍ତନ କରି ଜଗନ୍ନାଥ ଧାମରେ ପଦଯାତ୍ରା କରିଥିଲେ ଏବଂ ଶେଷରେ ଗୁରୁଦେବଙ୍କର ଗୁଣଗାନ କରିଥିଲେ। ଏବଂ ଆଜି ଆମର ଦ୍ୱିତୀୟ ରବିବାର, ଆଜି ଆମର ଭାଗବତମର ଯେଉଁ ପର୍ଯ୍ୟାୟ ଚାଲିଛି କାର୍ଯ୍ୟକ୍ରମ, ସେଥିରେ ଆମର ଶ୍ରୀମଦ ଭାଗବତମ ଦ୍ୱିତୀୟ ସ୍କନ୍ଦ ନବମ ଅଧ୍ୟାୟ ଏଇ 10 ଶ୍ଳୋକରେ ଆମର ଆଲୋଚନା କରାଯାଉଛି। ଏହି ଶ୍ଳୋକରେ ଭଗବାନଙ୍କର ଧାମ ବିଷୟରେ ବର୍ଣ୍ଣନା କରାଯାଉଛି। ପୂର୍ବ ଗତ 2011 ଡିସେମ୍ବର ଲାଷ୍ଟ ସଣ୍ଡେରେ ଆମର ମହାରାଜ କହିଥିଲେ, ସେ ଶ୍ରୀମଦ ଭକ୍ତିଗର ନାରାୟଣ ମହାରାଜ, କିଭଳି ବ୍ରହ୍ମା ଯେତେବେଳେ ଦିବ୍ୟ ହଜାର ବର୍ଷ ଧରିକି ଧ୍ୟାନ କଲେ, ତପସ୍ୟା କଲେ, ତେଣୁ ସେ ଯୋଉ ଦିବ୍ୟ 1000 ବର୍ଷ ତାର ପରିଣାମ କାଲକୁଲେସନ କରିଛନ୍ତି ପ୍ରଭୁପାଦ ମହାରାଜ, ଆସୁଛି ପାଖାପାଖି 216 କୋଟି ବର୍ଷ, ଯାହାକି ବ୍ରହ୍ମାଙ୍କର ଗୋଟେ ଦିନର ଅଧା। ବ୍ରହ୍ମାଙ୍କର ଦିନର ଗୋଟେ ଦିନ ହଉଛି 1000 ଯୁଗ ପର୍ଯ୍ୟନ୍ତ ଅହର୍ଯ୍ୟ ବ୍ରହ୍ମଣ ବିଦୁ ବୋଲି କହିଲେ, 1000 ଦିବ୍ୟ ଯୁଗ। ତେଣୁ ଏଇ 1000 ଦିବ୍ୟ ଯୁଗ ଯଦି ଆମେ ହିସାବ କରିବା, ଗୋଟିଏ ଦିବ୍ୟ ଯୁଗର ପରିମାଣ ହଉଛି ସତ୍ୟ, ପ୍ରତ୍ୟା, ଦ୍ୱାପର, କଳି, ଏ ଚାରି ଯୁଗ ମିଶିଲେ ଗୋଟେ ଦିବ୍ୟ ଯୁଗ ହଉଛି, ଯାହାର ପରିମାଣ ହଉଛି 43,20,000 ବର୍ଷ। ଏଇ ଯୋଉ ସତ୍ୟ, ତ୍ରେତା, ଦ୍ୱାପର, କଳି ଚାରି ଯୁଗ ମିଶିଲେ ତାର ପରିମାଣ ହଉଛି 43,20,000 ବର୍ଷ। ଏଇଭଳି ଭାବରେ ସେ ଦେବତା ମାନଙ୍କର 1000 ବର୍ଷ, ଯାହା ଆମର କାଲକୁଲେସନ ଯୋଉ ପ୍ରଭୁପାଦ ମହାରାଜ କରିଛନ୍ତି, ସେଥିରେ ଆସୁଛି 216 କୋଟି ବର୍ଷ, ଯାହାକି ଆମର ବ୍ରହ୍ମାଙ୍କର ଗୋଟେ ଦିନର ଅଧା ପରିମାଣ, ମଧ୍ୟାହ୍ନ ପରିମାଣ ପର୍ଯ୍ୟନ୍ତ। ତ ଏଇଭଳି ଭାବରେ ଯେତେବେଳେ ସେ ତପସ୍ୟା କଲେ, ତପସ୍ୟା କଲା ପରେ ଭଗବାନ ତାଙ୍କୁ ସବୁ ଜ୍ଞାନ ପ୍ରଦାନ କରୁଛନ୍ତି। ଭଗବାନ ସେଠାରେ ତାଙ୍କର ହୃଦୟରେ ଜ୍ଞାନ ପ୍ରଦାନ କରୁଛନ୍ତି। ତା ପରେ ସେଟା ଆସିବ 33-36, ଏଇ 4 ଶ୍ଳୋକରେ ଭଗବାନ ସବୁ ଜ୍ଞାନ ପ୍ରଦାନ କରିବେ। ତେଣୁ ବର୍ତ୍ତମାନ ବ୍ରହ୍ମା ଭଗବାନଙ୍କୁ ଏବଂ ଭଗବାନଙ୍କର ଧାମକୁ ଦର୍ଶନ କରୁଛନ୍ତି। ସେ ଧାମର ବର୍ଣ୍ଣନା ଏଠି ବର୍ଣ୍ଣନା କରାଯାଉଛି 10 ଶ୍ଳୋକରେ, ଯେ ପ୍ରବର୍ତ୍ତତେ ଯତ୍ର ରଜସ୍ତମସ୍ତୟ। ସେ ଯେଉଁ ବୈକୁଣ୍ଠ ଧାମ ଚିତ୍ ଜଗତ ଯେଉଁ ରହିଛି, ଚିତ୍ ଜଗତ ହେଉଛି ଭୌତିକ ଜଗତର ପୂର୍ଣ୍ଣ ବିପରୀତ, ପୂରାପୂରି ଭାବରେ ଅଲଗା ବିପରୀତ। ଯେମିତି ଭୌତିକ ଜଗତ ବର୍ଣ୍ଣନା ଭଗବାନ କରିଛନ୍ତି ଭଗବତ ଗୀତାର 5 ଅଧ୍ୟାୟରେ, ଉଦ ମୂଳ ମଦ ଶାଖ ମତ୍ସ୍ୟତମ ପ୍ରାହୁରବ୍ୟମ ଛନ୍ଦାସି ଯଶ ପର୍ଣ୍ଣାଣି ଯସ୍ତମ ବେଦ ସର୍ବେଦେବେ। ଏ ଭୌତିକ ଜଗତ ହେଉଛି ଚିତ୍ ଜଗତର ବିକୃତ ପ୍ରତିଫଳନ। କିନ୍ତୁ ଆମେ ଦେଖିବା ଏଠି ଗଛ ଯୋଉ ରହିଛି ତାର ମୂଳ ସବୁ ତଳକୁ ରହିଛି, ଶାଖା ପ୍ରଶାଖା ଆଦି ସବୁ ଉପରକୁ ରହିଛି। କିନ୍ତୁ ଏ ଭୌତିକ ଜଗତକୁ ଭଗବାନ ବର୍ଣ୍ଣନା କରୁଛନ୍ତି ଗୋଟେ ଏମିତି ବୃକ୍ଷ ଯାହାର କି ମୂର୍ଦ୍ଧ ମୂଳ, ମୂଳ ସବୁ ଉର୍ଦ୍ଧକୁ ରହିଛି ଏବଂ ଶାଖା ପ୍ରଶାଖା ସବୁ ନିମ୍ନକୁ ରହିଛି। ତେଣୁ ଏଇଟାକୁ ଆମେ କୋଉଠି ଦେଖିବା? ପ୍ରଭୁପାଦ ମହାରାଜ କହନ୍ତି ଯେମିତି ଆମେ ଜଳାଶ୍ରୟରେ ପୋଖରୀ ଇତ୍ୟାଦି ବା ନଦୀରେ ବନ୍ଧରେ ଯୋଉ ଗଛ ରହିଥିବ ସେ ଗଛର ଯେତେବେଳେ ପ୍ରତିଫଳନ ଆମେ ଦେଖିବା କିଭଳି ଦେଖିବା ନା ତାର ମୂଳ ସବୁ ଉର୍ଦ୍ଧକୁ ରହିଛି ଏବଂ ଶାଖା ପ୍ରଶାଖା ସବୁ ନିମ୍ନକୁ ରହିଛି। ତ ସେହି ଭାବରେ ଏ ଭୌତିକ ଜଗତ ହେଉଛି ଚିତ୍ ଜଗତର ବିକୃତ ପ୍ରତିଫଳନ। ତେଣୁ ପ୍ରକୃତ ଗଛ ବା ପ୍ରକୃତ ବସ୍ତୁ ରହିଛି ଚିତ୍ ଜଗତରେ। ସେ ଚିତ୍ ଜଗତ ସମ୍ବନ୍ଧୀୟ ଜ୍ଞାନ ଭଗବାନ ବ୍ରହ୍ମା ଏଠି ଦର୍ଶନ କରୁଛନ୍ତି। ଭଗବାନ କୃପା କରି ସେ ତାଙ୍କ ଧାମ ଏବଂ ତାଙ୍କ ନିଜକୁ ଦର୍ଶନ ଦଉଛନ୍ତି, ବ୍ରହ୍ମାଙ୍କୁ କୃପା କରି ଦର୍ଶନ ଦଉଛନ୍ତି। ତେଣୁ ଏଠାରେ ସେ ଧାମ ବିଷୟରେ କୁହାଯାଉଛି ଯେ ପ୍ରବର୍ତ୍ତତେ ଯତ୍ର ରଜସ ତମସ ତୟୋ ସତ୍ୟଂ ଚ ମିଶ୍ରଂ ନଚ କାଳ ବିକ୍ରମ। ଆମେ ଏଇ ଭୌତିକ ଜଗତରେ ତିନୋଟି ଗୁଣ ରହିଛି, ସତ୍ୟ ରଜ ତମ, ଏ ତିନୋଟି ଗୁଣ ରହିଛି। କିନ୍ତୁ ଚିତ୍ ଜଗତରେ ଏ ତିନୋଟି ଗୁଣ ବିଦ୍ୟମାନ ନାହିଁ, ସେଟା ତାର ମାନେ ସେ ତିନୋଟି ଗୁଣ ସେଠାରେ ନଥାଉ। ପ୍ରବର୍ତ୍ତତେ ଯତ୍ର ନ ରଜସ୍ତମ ସ୍ତରେ, ରଜସ୍ତମ ଏବଂ ସତ୍ୟ ଏଇ ତିନୋଟି ଗୁଣର ପ୍ରଭାବରେ ଏ ଭୌତିକ ଜଗତରେ ଯାହା ସବୁ କାର୍ଯ୍ୟ ହେଉଛି ଏ ତିନୋଟି ଗୁଣର ପ୍ରଭାବରେ ହେଉଛି। ବିଶେଷ ଭାବରେ ଯେଉଁମାନେ ବିଭିନ୍ନ ପ୍ରକାର ଯେଉଁ ପାପ କାର୍ଯ୍ୟ କରୁଛନ୍ତି ତାର କାର୍ଯ୍ୟର କାରଣ ହେଉଛି ସେଇ ବିଭିନ୍ନ ପ୍ରକାର ରଜଗୁଣ ଏବଂ ତମଗୁଣ। ଅର୍ଜୁନ ପଚାରି ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଯେ କାହିଁକି ଲୋକମାନେ ନ ଜାଣିଲେ ମାନେ ନ ଚାହିଁଲେ ମଧ୍ୟ ଜବରଦସ୍ତି କାହିଁକି ପାପ କାର୍ଯ୍ୟ କରୁଛନ୍ତି? ଅତ କେନ ପ୍ରଯୁକ୍ତ ଓୟଂ ପାପଂ ଚରନ୍ତି ପୁରୁଷ ଅନିଚ୍ଛନ୍ନ ବି ବା ସ୍ନେହ ପଳାଦିବ ନିୟୋଜିତ। କାହିଁକି ନ ଚାହିଁଲେ ମଧ୍ୟ ଜବରଦସ୍ତି ଯେମିତି ତାକୁ କିଏ ସେଥିରେ ନିଯୁକ୍ତ କରୁଛି, ଆର କାରଣ କ'ଣ? ଭଗବତ ଗୀତାର ତୃତୀୟ ଅଧ୍ୟାୟରେ ଯେତେବେଳେ ଭଗବାନଙ୍କୁ ପଚାରିଛନ୍ତି ଏ ପ୍ରଶ୍ନ ଅର୍ଜୁନ, ଭଗବାନ ତାର ଉତ୍ତର ଦେଇଛନ୍ତି ଯେ ପ୍ରକୃତରେ ଇଏର କାରଣ ହେଉଛି ରଜ ତମ ଗୁଣ। ଏଇ ଦୁଇଟି ଗୁଣ କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ ମହାଆସନ ମହାପାପ୍ମା ବିଧି ଏଣମ ଇଏ ବୈରିଣ। କାମ କ୍ରୋଧ ଏସବୁ ଯୋଉ ରହୁଛି ଇଏ ହେଉଛି ରଜଗୁଣ ଭାବରେ ଆସୁଛି। ତେଣୁ ଇଏ ହେଉଛି ବିଧି ଏଣମ ଇଏ ବୈରିଣ, ଇଏ ହେଉଛି ଆମର ଶତ୍ରୁ। ରଜ ତମ ଗୁଣ ଏବଂ ସତ୍ୟଗୁଣ ଏସବୁ ପ୍ରକୃତରେ ଆମର ଶତ୍ରୁ। କିନ୍ତୁ ଆମେ ଭାବୁଛେ ଆମ ଜୀବନର ଲକ୍ଷ୍ୟ ହେଉଛି ଏଇସବୁ କାମ କ୍ରୋଧ ଲୋଭ ମୋହ ଏଇସବୁଥିରେ ଲିପ୍ତ ରହିବା ବା ଇନ୍ଦ୍ରିୟ ତୃପ୍ତିରେ ଲିପ୍ତ ରହିବା, ଏଇଟା ହେଉଛି ଆମ ଜୀବନର ଏକମାତ୍ର କର୍ତ୍ତବ୍ୟ ବୋଲି ଆମେ ଚିନ୍ତା କରୁଛେ। କିନ୍ତୁ ଭଗବାନ କହୁଛନ୍ତି ପ୍ରକୃତରେ ଏମାନେ ହେଉଛନ୍ତି ଆମର ଶତ୍ରୁ। କାମ ଏସ କ୍ରୋଧ ଏସ ରଜଗୁଣ ସମ୍ଭବ ମହାସନ ମହାପାପ୍ମା ବିଧି ଏନମ ଇଏ ବୈରିଣମ। ଏକୁ ଆମର କାମ କ୍ରୋଧ ସବୁ ଯେଉଁ ରହିଛି ଆମେ ତାର ଯେତେ କାମନା ପୂରଣ କଲେ ମଧ୍ୟ ସେ କେବେ ହେଲେ ପୂର୍ଣ୍ଣ ହେବେନି, ମହାସନ ବୋଲି କୁହାଯାଉଛି। ତାକୁ ଯେତେ ଦେଲେ ମଧ୍ୟ ତାର ଅଭାବ ରହିବ। ଏବଂ ମହାପାପ୍ମା ଅନେକ ପ୍ରକାର ପାପ କାର୍ଯ୍ୟ ସବୁ ଯେଉଁ ରହିଛି ବିଭିନ୍ନ ପ୍ରକାର ପାତକ ମହାପାତକ ଅତିପାତକ ଏ ବିଭିନ୍ନ ପ୍ରକାର ପାତ ପାପର ସବୁ ସଂଜ୍ଞା ରହିଛି। ଭାଗବତଙ୍କର ଷଷ୍ଠ ସ୍କନ୍ଧରେ ଅଜାମିଳ ବ୍ୟାଖ୍ୟାନରେ ବର୍ଣ୍ଣନା କରାଯାଇଛି ବହୁତ ପାପୀ ଅଜାମିଳ ବହୁତ ପାପ କାର୍ଯ୍ୟ କରିଥିଲେ। ପାପ କାର୍ଯ୍ୟର କାରଣ ହେଉଛି ରଜଗୁଣ ଏବଂ ତମଗୁଣ ଦ୍ୱାରା ସେମାନେ ସବୁ ସେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଚିତ୍ ଜଗତରେ ଏସବୁ ଜିନିଷ ନାହିଁ। ପ୍ରବର୍ତ୍ତତେ ଯତ୍ର ରଜସ ତମସ ତୟୋ ଏବଂ ସତ୍ୟଂଚ ମିଶ୍ରଂ ନଚ କାଳ ବିକ୍ରମ। ସତ୍ୟଗୁଣ ବି ନାହିଁ ଏବଂ ମିଶ୍ର କଥା ଆଉ କ'ଣ କୁହାଯିବ? ଆମର ଭୌତିକ ଜଗତରେ ଏସବୁ ମିଶ୍ର ଜିନିଷ ରହୁଛି, ରଜଗୁଣ ତମଗୁଣ ଏବଂ ସତ୍ୟଗୁଣର ମିଶ୍ରିତ ପ୍ରତିକ୍ରିୟା ସବୁ ରହୁଛି। ରଜ ଯେଉଁମାନଙ୍କର ତମଗୁଣ ରଜଗୁଣ ମାନେ ସତ୍ୟଗୁଣର ପ୍ରାଧାନ୍ୟ ରହୁଛି ସେମାନେ ବ୍ରାହ୍ମଣ ହିସାବରେ କାର୍ଯ୍ୟ କରୁଛନ୍ତି। ଯେଉଁମାନେ ସତ୍ୟ ରଜଗୁଣର ପ୍ରାଧାନ୍ୟ ରହୁଛି ମିଶିକି ରହିଛି ସେମାନେ କ୍ଷତ୍ରିୟର କାର୍ଯ୍ୟ କରୁଛନ୍ତି। ଯେଉଁମାନଙ୍କର ରଜତମ ଗୁଣର ମିଶ୍ର ପ୍ରଭାବ ରହିଛି ସେମାନେ ବୈଶ୍ୟର କାର୍ଯ୍ୟ କରୁଛନ୍ତି ଏବଂ ଯେଉଁମାନଙ୍କ ତମ ଗୁଣର ପ୍ରାଧାନ୍ୟ ରହିଛି ସେମାନେ ଶୂଦ୍ର ଭଳି କାର୍ଯ୍ୟ କରୁଛନ୍ତି। ତେଣୁ ଏଇ ଭୌତିକ ଜଗତରେ ଯେଉଁ ତ୍ରିଗୁଣ ରହିଛି ତ୍ରିଗୁଣ ଦ୍ୱାରା ପ୍ରଭାବ ଦେଇକିରି ଆମର ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ ସୃଷ୍ଟି କରାଯାଇଛି। ବିଶେଷ ଭାବରେ ଚାରି ବର୍ଣ୍ଣ ସୃଷ୍ଟି କରାଯାଇଛି, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର। ଭଗବଦ୍ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଚାତୁର୍ବର୍ଣ୍ଣ ମାୟା ସୃଷ୍ଟ ଗୁଣ କର୍ମ ବିଭାଗ। କିନ୍ତୁ ଯେହେତୁ ସେଠି ଇଏ ତିନି ଗୁଣ ନାହିଁ ତେଣୁ ସେଠି ଇଏ ସବୁ ଜିନିଷ ନାହିଁ, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ସେସବୁ କିଛି ନାହିଁ। ସେମାନେ ହେଉଛନ୍ତି ସମସ୍ତେ ଏ ତ୍ରିଗୁଣରୁ ଉର୍ଦ୍ଧରେ। ଭଗବଦ୍ଗୀତା ଦ୍ୱିତୀୟ ଅଧ୍ୟାୟରେ ଯେଉଁ ଭଗବାନ କହିଛନ୍ତି ଯେ ତ୍ରୈଗୁଣ୍ୟ ବିଷୟ ଭେଦା ତ୍ରୈଗୁଣ୍ୟ ଭବ ଅର୍ଜୁନ ନିର୍ଦ୍ୱନ୍ଦ ନିତ୍ୟ ସତ୍ୟସ୍ତ ନିର୍ଯୋଗ କ୍ଷମା ଅଥବା। ଇଏ ହେଉଛି ଚିତ୍ ଜଗତ ବିଷୟରେ ବର୍ଣ୍ଣନା କରାଯାଉଛି। ଯଦିଓ ଭୌତିକ ଜଗତରେ ଯୋଉ ବେଦରେ ଯୋଉ ବିଭିନ୍ନ ବର୍ଣ୍ଣନା କରାଯାଇଛି, ତ୍ରିଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି। ଯେହେତୁ ସମସ୍ତେ ତ୍ରିଗୁଣ ଭିତରେ ଅଛନ୍ତି, ସେ ତ୍ରିଗୁଣରୁ କେମିତି ଉର୍ଦ୍ଧକୁ ଯିବା ସେଥିପାଇଁ ବ୍ୟାସଦେବ ବ୍ୟବସ୍ଥା କରିଛନ୍ତି। ତେଣୁ ଭଗବାନ କହୁଛନ୍ତି ତ୍ରୟଗୁଣ ବିଷୟ ବେଦା, ଏ ତିନି ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି ବେଦରେ। ତେଣୁ ନିସ୍ତ୍ରୟ ଗୁଣ ଏ ତ୍ରିଗୁଣରୁ ଉର୍ଦ୍ଧକୁ ଯିବ ଯା ହଉ, ଏବଂ ତିନି ଗୁଣରୁ ଉର୍ଦ୍ଧକୁ ଗଲେ କଣ ହବ ନା ସେତେବେଳେ ନିର୍ଦ୍ୱନ୍ଦ, ସେଠି ଆଉ ଦ୍ୱନ୍ଦ ରହିବନି। ଏ ଭୌତିକ ଜଗତ ଯେହେତୁ ତ୍ରିଗୁଣ ଭିତରେ ରହୁଛି, ସେଥିପାଇଁ ଆମର ବିଭିନ୍ନ ପ୍ରକାର ଦ୍ୱନ୍ଦ୍ୱ ଆସୁଛି, ଦ୍ୱନ୍ଦ୍ୱ ମୋହ ଏଇ ଜିନିଷ ଆସୁଛି। ଦ୍ୱନ୍ଦ୍ୱ ଆସୁଛି ମାନେ ସୁଖ ଆସୁଛି ମାନେ ଦୁଃଖ ଆସୁଛି, ଏଠି ମାନ ଅଛି ମାନେ ଅପମାନ ଅଛି, ଏଠି ଲାଭ ଅଛି ମାନେ ଏଠି ଲସ୍ ବି ଅଛି ବା କ୍ଷତି ମଧ୍ୟ ରହିଛି। ତେଣୁ ଇଏ ଦ୍ୱନ୍ଦ୍ୱାତ୍ମକ ଜଗତ ବୋଲି କୁହାଯାଉଛି। ଏ ତ୍ରିଗୁଣର ପ୍ରତିକ୍ରିୟାରେ ସେସବୁ ରହୁଛି। ତେଣୁ ଏ ତ୍ରିଗୁଣର ଉର୍ଦ୍ଧକୁ ଜଣେ ଯେତେବେଳେ ଯାଉଛି, ସେତେବେଳେ ଆଉ ସେସବୁ ଜିନିଷ ରହୁନି, ନିର୍ଦ୍ୱନ୍ଦ ସେ ନିର୍ଦ୍ୱନ୍ଦ ସ୍ତରକୁ ଆସୁଛି। ଏବଂ ନିତ୍ୟ ସତ୍ୟ ସ୍ତର, ଶୁଦ୍ଧ ସତ୍ୟ ସ୍ତର ଯୋଉଟା ସତ୍ୟଂ ସତ୍ୟଂ ଯୋଉ ବିଶୁଦ୍ଧଂ ବସୁଦେବ ସଦ୍ୱିତମ୍, ଭାଗବତଙ୍କ ଚତୁର୍ଥ ସ୍କନ୍ଧରେ ଭଗବାନ ଶିବଜୀ ପାର୍ବତୀଙ୍କ କଥା କହୁଛନ୍ତି। ଶୁଦ୍ଧ ସତ୍ୟ ସ୍ତର କୋଉଟା ନା ସତ୍ୟଂ ବିଶୁଦ୍ଧଂ ବସୁଦେବ ସଦ୍ୱିତମ୍, ବିଶୁଦ୍ଧ ସତ୍ୟ ଯୋଉଠି ରଜଗୁଣ ଏବଂ ତମଗୁଣ ମିଶ୍ରିତ ହଉନି, ସେ ସତ୍ୟକୁ ବିଶୁଦ୍ଧ ସତ୍ୟ ବୋଲି କୁହାଯାଉଛି। ତେଣୁ ବିଶୁଦ୍ଧ ସତ୍ୟ ସ୍ତର ହେଉଛି ବସୁଦେବ ସ୍ତର। ଭଗବାନ ଆମେ ଦେଖିବା ଭଗବାନ ବସୁଦେବଙ୍କ ପୁତ୍ର ହେଇକି ଆସୁଛନ୍ତି, ବସୁଦେବ ଅର୍ଥ ହେଉଛି ବିଶୁଦ୍ଧ ସତ୍ୟ ସ୍ତର। ବିଶୁଦ୍ଧ ସତ୍ୟ ସ୍ତରକୁ ଯେଉଁମାନେ ଗଲେଣି ଭଗବାନଙ୍କୁ ସେମାନେ ପ୍ରାପ୍ତ ହେବେ, ଯେମିତି ବସୁଦେବ। ବସୁଦେବର ସ୍ତର, ବସୁଦେବ ଶବ୍ଦର ଅର୍ଥ ହେଉଛି ବିଶୁଦ୍ଧ ସତ୍ୟ ସ୍ତର। ତେଣୁ ବିଶୁଦ୍ଧ ସତ୍ୟ ସ୍ତରକୁ ଯେଉଁମାନେ ଯାଉଛନ୍ତି ସେମାନେ ଭଗବାନଙ୍କୁ ପ୍ରାପ୍ତ ହେବେ, ଭଗବାନ ବାସୁଦେବ ରୂପରେ ଆବିର୍ଭାବ ହେଉଛନ୍ତି, ବସୁଦେବଙ୍କର ହୃଦୟରେ ସେ ଆବିର୍ଭାବ ହେଉଛନ୍ତି। ତେଣୁ ଇଏ ହେଉଛି ବିଶୁଦ୍ଧ ସତ୍ୟ ସ୍ତର। ତେଣୁ ବିଶୁଦ୍ଧ ସତ୍ୟ ସ୍ତର ହେଉଛି କି ଜଗତ ବିଷୟରେ ବର୍ଣ୍ଣନା କରାଯାଉଛି, ସତ୍ୟଂ ଚ ମିଶ୍ରମ ନ ଚ କାଳ ବିକ୍ରମ, ଏବଂ କାଳର ମଧ୍ୟ ସେଠି ବିକ୍ରମ ବା କାଳର ପ୍ରଭାବ ସେଠି ନାହିଁ। କାଳର ପ୍ରଭାବ କେମିତି ରହୁଛି ଆମର ଏଠି ହେଉଛି ଜଗତରେ ନା ତିନୋଟି ଭାବରେ ରହୁଛି, ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତ, ଏ ତିନୋଟି କାଳ ରହୁଛି। କାଳର ପ୍ରଭାବ, କାଳ ଏମିତି ଭାବରେ କାର୍ଯ୍ୟ କରୁଛି ଭଗବତ ଗୀତାର ଏକାଦଶ ଅଧ୍ୟାୟରେ ଯେତେବେଳେ ଭଗବାନ ଦେଖୁଛନ୍ତି ତାଙ୍କର ବିଶ୍ୱରୂପ, ଅର୍ଜୁନ ଦେଖିକି ଭୟ କରିଯାଇଛନ୍ତି ସେ କାଳର ପ୍ରଭାବ ଦେଖିକି। ଆଖ୍ୟା ଇମିକ ଭଗବାନ ଉଗ୍ର ରୂପ ନମସ୍ତେ ତୁ ଦେହ ବର ପ୍ରସିଦ୍ଧ ବିଜ୍ଞାନ୍ତ ଇଚ୍ଛାମି ଭଗବନ୍ତ ମାଧ୍ୟମ ନହିଁ ପ୍ରଜାନାମି ତବ ପ୍ର। ଭଗବାନ ଯେତେବେଳେ କାଳ ରୂପରେ ସମଗ୍ର ସୃଷ୍ଟିକୁ ସେ ଲେଲିହାନ ମାନେ ତାଙ୍କର ପାଟି ଭିତରେ ଭକ୍ଷଣ କରିଦେଉଛନ୍ତି। ବକ୍ତ୍ରାଣି ତେ ତୋର ମାନାବିସନ୍ଧି ଦଷ୍ଟ୍ରାପରାଣି ଭୟାନକାନି କେଚିତ ବିଲଗ୍ନା ଦଶନାନ୍ତରେଷୁ ସନ୍ଦୃଶ୍ୟତେ ଚୁରିତ ଉତ୍ତମାଙ୍ଗେ। ଅର୍ଜୁନ ଦେଖୁଛନ୍ତି ଭଗବାନଙ୍କ ମୁଖରେ ସମସ୍ତ ଭୀଷ୍ମ ଦ୍ରୋଣ କର୍ଣ୍ଣ ଏମାନେ ସମସ୍ତେ ତାଙ୍କ ଭିତରେ କିଭଳି ପ୍ରବେଶ କରୁଛନ୍ତି ନା ଯେମିତି ଚୂର୍ଣ୍ଣିତ ଉତ୍ତମାଙ୍ଗେ, ତାଙ୍କର ମସ୍ତିଷ୍କ ସବୁ ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଯାଉଛି, ଏଭଳି ଭାବରେ ପ୍ରବେଶ କରୁଛନ୍ତି ଭଗବାନଙ୍କ ମୁଖରେ। ଯଥା ନଦୀନାଂ ବହୁଭୂଙ୍କୁ ବେଗା ସମୁଦ୍ର ମେବା ବିଭୁକା ଦ୍ରବନ୍ତି ତଥୈବ ନାଶା ବିଶନ୍ତି ଲୋକେ ତବାବି ବକ୍ତ୍ରାଣି ଭୂମି ଚଳନ୍ତି ଯଥା ପ୍ରଦୀପ୍ତଂ ଜ୍ୱଳନଂ ପତଙ୍ଗା ବିଶନ୍ତି ନାଶାୟ ସମୃଦ ବେଗା ତଥୈବ ନାଶାୟ ବିଶନ୍ତି ଲୋକେ ତବାବି ବକ୍ତ୍ରାଣି ସମୃଦ ବେଗା। ଆପଣଙ୍କର ଯେମିତି ନଦୀ ଯେମିତି ସମୁଦ୍ର ଅଭିମୁଖରେ ମାନେ ପ୍ରବାହିତ ହୁଏ ଏବଂ ସମୁଦ୍ରରେ ଅନ୍ତିମରେ ପତଙ୍ଗ ପଡ଼ିଯାଏ ସମୁଦ୍ରରେ, ଏବଂ ଦ୍ୱିତୀୟ ଉଦାହରଣ ହେଉଛି ଯେମିତି ପତଙ୍ଗ ଛୋଟ ଛୋଟ କୀଟ ପତଙ୍ଗ ରାତିରେ ଯେତେ ଆଲୋକର ଦ୍ୱାରା ଆକୃଷ୍ଟ ହେଇକିରି ସେମାନେ ତା ଉପରେ ଯେତେବେଳେ ପଡ଼ିଯାନ୍ତି ସେମାନେ ମୃତ୍ୟୁବରଣ କରନ୍ତି। ତ ସେଇଭଳି ଭାବରେ ଭଗବାନଙ୍କର ମୁଖ ଗହରେ ଯେତେବେଳେ ଏମାନେ ସବୁ ପ୍ରବେଶ କରୁଛନ୍ତି ସେତେବେଳେ ତାଙ୍କର ସବୁ ଉତ୍ତମ ଅଙ୍ଗ ବା ମସ୍ତିଷ୍କ ଇତ୍ୟାଦି ସବୁ ଚୂର୍ଣ୍ଣୀଭୂତ ହେଇଯାଉଛି। ଏଭଳି ଭୟ ଭୟାନକ ଦୃଶ୍ୟ ଦେଖିକିରି ଅର୍ଜୁନ ଡରି ଯାଇକି ପଚାରୁଛନ୍ତି ଯେ ପ୍ରକୃତରେ ଆପଣ କିଏ, ଆଖ୍ୟା ଇମିକ ଭଗବାନଙ୍କ ରୂପ ନମସ୍ତେ ତୁ ଦେବ ବର ପ୍ରସିଦ୍ଧ ବିଜ୍ଞାନ୍ତ ଇଚ୍ଛାମି ଭଗବନ୍ତ ମାଧ୍ୟମ ନହିଁ ପ୍ରଜାନାମି ତବ ପ୍ରଭୁତି। ଏ ଉଗ୍ର ରୂପକୁ ଦେଖିକିରି ଅର୍ଜୁନ ପଚାରୁଛନ୍ତି ପ୍ରକୃତରେ ଆପଣ କିଏ, ଆପଣ ଆମକୁ କୃପା କରନ୍ତୁ, ଆପଣ ପ୍ରକୃତରେ କିଏ ମୋତେ ଜଣାନ୍ତୁ, ଆମେ ଜାଣିପାରୁନୁ ଆପଣ କିଏ। ତେଣୁ ଭଗବାନ କହୁଛନ୍ତି କାଳସ୍ମି ଲୋକ ପ୍ରେକୃତ ପ୍ରବୃଦ୍ଧ ଲୋକାନ୍ ସମାହର୍ତ୍ତୁ ଇହ ପ୍ରଭୁତ ଦ୍ୱିତୀୟ ନ ଭବିଷ୍ୟନ୍ତି ସର୍ବେ ଯିଏ ଅବସ୍ଥିତ ପ୍ରତିନିଧି ଯୋଦ୍ଧା। ଭଗବାନ କହୁଛନ୍ତି ମୁଁ ହେଉଛି କାଳ, ମୋ ଦ୍ୱାରା ସବୁକିଛି ବୟବ୍ୟତେ ନିହତା ପୂର୍ବମେବ, ସମସ୍ତେ ମୋ ଦ୍ୱାରା ପୂର୍ବରୁ ସେମାନେ ନିହତ ହେଇସାରିଛନ୍ତି। ତେଣୁ ନିମିତ୍ତ ମାତ୍ର ଭବ ସବ୍ୟସାଚୀ, ଭଗବାନ କହୁଛନ୍ତି ଅର୍ଜୁନକୁ ଯେ ମୋ ଦ୍ୱାରା ସବୁକିଛି ସମସ୍ତ କିଛି ଶତ୍ରୁମାନଙ୍କୁ ସମସ୍ତଙ୍କୁ ମୁଁ ହତ୍ୟା କରିସାରିଛି, तबे केवल तमे तस्मात मुतिष्ठ सोलभस्व जित्वा शत्रुन द्वंत राज्यं समृद्धं। तमे केवल जागृत हुओ एवं युद्ध कर, युद्ध कले तमे ई समृद्ध तमे ई जश लाभ करिबो। तमे ईमे काल प्रभाव रे अतीत वर्तमान एवं भविष्य जो काल प्रभाव रे सब किछ नष्ट हो जाउ। भगवत गीता रे समध्य रे भगवान कहै छथिन मृत्यु सर्व हरस्याहं पद्मवश्च भविष्यतां यति श्री वाच्य नारायणं स्मृतिर मेधा कृति क्षण। काल माध्यम रे मृत्यु रूप रे भगवान आसी समस्तंकर सब किछ हरण कर ले जाउछन्। विशेष भाव रे जो सब जो भल भल गुण सब रही छि से सब को भगवान मुक्ति माध्यम रे कीर्ति श्री बाग नारायण ए सब किछ सब जस तांकर सौंदर्य तांकर धन संपत्ति सब किछ भगवान हरण कर ले जाउछन्। काल रूप रे सब होछ किंतु जी जगत रे से सब नाही। मिश्रण चन काल विक्रम सतरे काल रो विक्रम नाही। एवं भगवान कहछन्ति जे नवजत्र माया किमुता परे हरे। मायार मध्य सेठी कार्य नाही। माया कहले जो कहली त्रिगुण जो रहिछि सत्व रज तम ए त्रिगुण रो सेठी कार्य नाही। आउ मायार जो विक्रम सब रहिछि ए जो त्रिगुण द्वारा प्रभावित होकर विभिन्न प्रकार जो उद्धम गच्छन्ति सत्वस्था मध्य तिष्ठन्ति राजसा जगन्ना गुण गुतिष्ठा अधगच्छन्ति तामस। भगवत गीता चतुर्थ अध्याय रे त्रिगुण विषय रे विस्तार भाव वर्णना करा जाइछि। आमे समस्ते भगवत गीता भगवान कृष्ण चतुर्दश अध्याय रे जे सत्व रजस तम इति गुण प्रकृति संभवात निवर्धनति महाबाहो देहे देहिनम अव्य। आमे सत्व रज एवं तम गुण द्वारा समस्त एटी बंधा है कि हम रहिछि। तो जेतु से तीनोटी गुण सेटी नाही तेणु सेटी समस्त मुक्त जीव जीवन अपि मुक्त हिसाब से कहुछ। आम बर्तमान भौतिक जगत जो मैंने भगवान शरण जाने त्रिगुण द्वारा बद्ध नुहत से मुक्त जीव। भगवान जे इहा जस्य हरे दास से कर्मणा मनसा गिरा निफियासु व्यवस्थासु जीवन मुक्त सौचते। जो मैंने ये भौतिक जगत थी कर्म तर मन एवं वाक्य द्वारा से मैंने इहा जस्य हरे दास से मैंने भगवान सेवा कर।
हरे कृष्णा 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 हरे 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 राम 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 हरे।
भगवान नाम गुण रूप लीला ये सब से सब युक्त हो भगवान सहित तेनालीस हरिदास से मानक हरिदास तीन प्रकार हरिदास भागवत वर्णना कर हरिदास युधिष्ठिर महाराज को हरिदास कह उद्धव को हरिदास कह एवं अंत में हरिदास वर्ज बोली कह गोवर्धन आगत दशम स्कंद एक वर्णन कर हंताय मद्रिय बड़ा हरिदास वर्ज्यो जगराम कृष्ण चरण स्पर्शो प्रमोद मानं तमति स गोगुणोत्तयोजत पानी सुजल स कंदर कंद मुड़ी। जिते हरिदास अच्छा सब श्रेष्ठ हरिदास हो भगवान सेवक भितर श्रेष्ठ हो गोवर्धन। अमर गिरी गोवर्धन गोवर्धन गोपी मान कौन ये गोवर्धन हरिदास वर्ज्य श्रेष्ठ हरिदास मान भितर भगवान भक्त भितर श्रेष्ठ हो गोवर्धन पर्वत जे कि हंतायम अद्रिय बड़ा हरिदास वर्ज्य जत रामकृष्ण चरण स्पर्श प्रमोद। से जो गोवर्धन पर्वत भगवान राम भगवान कृष्ण जो सका मान सहित गाई चढ़ाई ग्वाल बाल संगे धेनु चराई ग्वाल बाल संगे
धेनु चराई
मन मन भ्रमत फिरे जदुराई
मन मन भ्रमत फिरे जदुराई
मन मन भ्रमत फिरे जदुराई
मन मन भ्रमत फिरे जदुराई।
ऐसे श्री लीला धाम को
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 बारंबार प्रणाम
दिन का नाम है कृष्ण दिन का
बारंबार प्रणाम रे बारंबार प्रणाम
गुरु पांडव को युद्ध मचायो
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 अर्जुन को उपदेश सुनायो
अर्जुन को उपदेश सुनायो
अर्जुन को उपदेश सुनायो
अर्जुन को उपदेश सुनायो
वैकुंठ धाम वर्णना बर्तमान गीत श्रवण कले प्रकृत भगवान को प्रणाम करवा ये हूँ अंतिम जो भगवत गीत भगवान कहते चारोटी सूत्र देखते ये हूँ मुख्य सूत्र हूँ भगवान दुई थर कहते से कथा मनमना भव मद भक्तो मध्याजी मां नमस्कार मां श्रीजुक्त महात्मा मतप्राण मनरे मत चिंता कर मोर भक्त हु मोर जाजन कर मोर पूजा कर और मत नमस्कार कर तेणु ये हूँ भागवत भगवद गीतार ये हूँ अंतिम सूत्र ये हूँ सब बृहतम ज्ञान भगवान दे भगवद गीतार सर्वबृहतम सब बृहतम ज्ञान हूँ यहाँ तो अर्जुन भगवान भगवद गीतार प्रणाम करगवद गीतार एक सदर अठाईस टी स्तुति कर दुईट श्लोक भगवान से प्रणाम कर वायुर्जमोग्नि वरुण शशाक प्रजापति पितामहश्च नत्वात्समस्त्यवधिको पुत्रन्यो नमो नमस्ते तु सहस्रपुत्र पुनश्च भूयोऽपि नमो नमस्ते आपण होचन्ति वायु आपण होचन्ति जम आपण होचन्ति अग्नि आपण होचन्ति वरुण आपण होचन्ति शशाक तेणु मुझे आपको नमो नमस्ते तु सहस्रपुत मु आपको हजार हजार बार नमस्कार पुणी आज हजार बार नमस्कार भाव में अनेक थर भगवान को नमस्कार कर तेणु ये हूँ भगवत धाम जो वर्णना कर मायार प्रश्न ना तेणु जो मैंने मायार ऊर्ध को जाए जो कहते हैं हरिदास से कर्मणा मनसागिरा निखिलासु अव्यवस्था जीवन मुक्त से जीवन मुक्त कह तेणु जो मैंने गोपी मैंने जो मैंने से जीवन मुक्त स्तर अच्छा से भागवत दशम स्कंद एक श्लोक टी हंताय मद्रीर बड़ा हरिदास वर्ज्यो जग राम कृष्ण चरण स्पर्श प्रमोद ये हरिदास मान भर श्रेष्ठ होती हरिदास मानने गिरिराज गोवर्धन जय गिरिराज गोवर्धन की तो जी रामकृष्ण चरण स्पर्श प्रमोद जो भगवान राम भगवान कृष्ण भगवान राम बलराम मान जो चलुंतर पादर स्पर्श से चपल पिंधु ना खाली पादर चलुंत देखिए बर्तमान वृंदावन में विभिन्न स्थान से पहाड़ पर्वत मान तो भगवान पदचिह सब रही पदचिह के विभिन्न प्रकार सब पदचिह सब रही कौन सब रही चरण से विभिन्न प्रकार स्थान भगवान पदचिह रखा रही तेणु एम वृंदा गिरी बर्धन जो भगवान राम कृष्ण पादर पद्म पाद पद्म स्पर्श पाने स्पर्श प्रमोद बहुत आनंदित आनंद अनुभव कर शरीर ଆମେ ଯେତେବେଳେ ଆନନ୍ଦ ଅନୁଭବ କରୁଛେ ବା ରୋମ ଟାଙ୍କୁରି ଉଠୁଛି ସେଭଳି ଭାବରେ ଯୋଉ ଗୋବର୍ଦ୍ଧନଙ୍କର ରୋମ ଯେତେବେଳେ ଟାଙ୍କୁରି ଉଠୁଛି କେମିତି ଜାଣିବା ନା ମାନଂ ତନତି ସହ ଗୋପଣ ଅର୍ଥାତ୍ ତାର ଯୋଉ ତାଙ୍କର ଯୋଉ ବୃନ୍ଦାବନର ଗୋବର୍ଦ୍ଧନ ଉପରେ ଯୋଉ ବିଭିନ୍ନ ପ୍ରକାର ଘାସ ସବୁ ହେଇଛି ଇଏ ହେଉଛି ତାଙ୍କର ରୋମରାଜ ବା ତାଙ୍କର ରୋମ ଟାଙ୍କୁରି ସେଭଳି ଭାବରେ ରହିଛି ତେଣୁ ଆ ମାଧ୍ୟମରେ ସେମାନେ ଗୋପଣ ଅର୍ଥାତ୍ ଗୋପାଳ ମାନଙ୍କ ଗାଈ ମାନଙ୍କର ଜନମାନଙ୍କ ବର୍ଷା ମାନଙ୍କର ସେସବୁ ଖାଦ୍ୟ ହିସାବରେ ଦଉଛନ୍ତି ଏବଂ ବିଭିନ୍ନ ପ୍ରକାର ପାନୀୟ ଦଉଛନ୍ତି ବିଭିନ୍ନ ସୁବାସିତ ଜଳ ରହିଛି ଶୀତଳ ଜଳ ରହିଛି ଓ ମାନେ ବିଭିନ୍ନ ପ୍ରକାର ଯୋଉ ଫଳ ସବୁ ରହିଛି ସେ ଫଳର ରସ ଜୁସ୍ ହିସାବରେ ଭଗବାନଙ୍କୁ ସେସବୁ ପ୍ରଦାନ କରୁଛନ୍ତି ପାନୀୟ ସୁଜ ରସ କନ୍ଦର କନ୍ଦମୂଳ ଏହିଭଳି ଭାବରେ ବୃନ୍ଦାବନର ଯୋଉ ଗୋବର୍ଦ୍ଧନ ଭଗବାନଙ୍କର ଏହିଭଳି ଭାବରେ ବିଭିନ୍ନ ସେବା କରୁଥିବାରୁ ତାକୁ ଗୋପୀମାନେ କହୁଛନ୍ତି ସେମାନେ ହେଉଛନ୍ତି ହରିଦାସ ବର୍ଜ୍ୟ ଶ୍ରେଷ୍ଠ ଭଗବାନଙ୍କର ଭକ୍ତ ଭିତରେ ଶ୍ରେଷ୍ଠ ହେଉଛନ୍ତି ଗୋବର୍ଦ୍ଧନ ପର୍ବତ ତେଣୁ ଏଇ ଯୋଉମାନେ ଚିତ୍ ଜଗତ ବିଷୟରେ ବର୍ଣ୍ଣନା କରାଯାଉଛି ସେଇ ଚିତ୍ ଜଗତରେ ନଜତ୍ର ମାୟା କିମୁତା ପରେ ହରେ ସେଠି ମାୟାର ଯୋଉ ଆମେ ଯୋଉ କହିଲେ ତ୍ରିଗୁଣରେ ଆମେ ସମସ୍ତେ ବନ୍ଧା ହେଇକି ରହିଛେ ତେଣୁ ସେମାନେ ହେଉଛନ୍ତି ସବୁ ମୁକ୍ତ ଜୀବ ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେଉଁମାନେ ମୁକ୍ତ ଜୀବ ତାଙ୍କର ଲକ୍ଷଣ କଣ ନା ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ଶୌଚତି ନ କାଙ୍କ୍ଷତି ସମାଜ ସର୍ବେଷୁ ଭୂତେଷୁ ମଦ ଭକ୍ତି ଲଭତେ ପରା ଆମେ ଯୋଉମାନେ ଏଇ ତ୍ରିଗୁଣ ଭିତରେ ଅଛେ ଆମକୁ ଜୀବଭୂତ ବୋଲି କୁହାଯାଉଛି ଜୀବଭୂତ ମହାବ ଜୀବଭୂତ ଆମେ ତ୍ରିଗୁଣ ଭିତରେ ରହିଛେ ତେଣୁ ଆମେ ତ୍ରିଗୁଣ ଭିତରେ ବନ୍ଦୀ ହେଇକି ରହିଛେ ତ୍ରିଗୁଣ ଭିତରେ ବନ୍ଦୀ ହେଇକି ରହିଥିବାରୁ ଏଇ ଭୌତିକ ଜଗତର ଯୋଉ ମାୟାର କାର୍ଯ୍ୟ କଣ ନା ଭୌତିକ ଜଗତରେ ଛଅଟି ପରିବର୍ତ୍ତନ ବା ବିକାର ରହୁଛି ଆମେ ଜନ୍ମଲାଭ କରୁଛେ ତାପରେ ସ୍ଥିତି ହେଉଛି ଆମର କିଛି କାଳ ସ୍ଥିତି ରହୁଛି ତାପରେ ବୃଦ୍ଧି ଲାଭ କରୁଛେ ତାପରେ ବିପରିଣାମ ବା ଆମର ବଂଶ ବିସ୍ତାର ହେଉଛି ତାପରେ ଆମେ ଆସ୍ତେ ଆସ୍ତେ କ୍ଷୟ ହେଉଛି ଅପକ୍ଷୟ ହେଉଛି ଏବଂ ଅନ୍ତିମରେ ନାଶ ହେଇଯାଉଛି ଏ ଛଅଟି ପରିବର୍ତ୍ତନ ରହୁଛି କିନ୍ତୁ ଯେହେତୁ ସେ ଏ ମାୟା ସେଠି ନାହିଁ ତେଣୁ ଏଠି ପରିବର୍ତ୍ତନ ନାହିଁ ଏକ ଏକ ସ୍ଥିତିରେ କୁଟସ୍ଥ ବୋଲି କୁହାଯାଏ ଏକ ସ୍ଥିତିରେ ସମସ୍ତେ ରହୁଛନ୍ତି ନିତ୍ୟ ପରେ ବର୍ଣ୍ଣନା କରାଯିବ କେମିତି ସେଠିକାର ଯୋଉ ଅଧିବାସୀମାନେ ଯୋଉ ରହୁଛନ୍ତି କେମିତି ଭଗବାନଙ୍କୁ ଅତି ସୁନ୍ଦର ଦେଖିବା ପାଇଁ ସବୁବେଳେ ସମସ୍ତେ ସବୁ ଯୁବକ ଅବସ୍ଥାରେ ରହିଛନ୍ତି ସେଠି କୌଣସି ବାଧ୍ୟତା ନାହିଁ ଯେହେତୁ ସମୟର କାଳର ପ୍ରଭାବ ନାହିଁ ତେଣୁ ସେଠି ବାଧ୍ୟତା ନାହିଁ ବା ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏଇସବୁ ଯୋଉ ଭୌତିକ ଜଗତରେ ଦୁଃଖ ରହିଛି ସେସବୁ ସେଠି ନାହିଁ ତେଣୁ ସେଠି ବୈକୁଣ୍ଠ ବୋଲି କୁହାଯାଉଛି ବା ବହୁତ ଆନନ୍ଦ ସେଠି ସମସ୍ତେ ଆନନ୍ଦରେ ରହୁଛନ୍ତି ଅନୁବ୍ରତା ଯତ୍ର ସୁରା ସୁରା ଅନୁବ୍ରତା ସମସ୍ତେ ସେଠି ଭଗବାନଙ୍କର ଭକ୍ତ ଏମିତି କେହି ନାହିଁ ଯେ କିଏ ଭଗବାନଙ୍କର ଭକ୍ତ ନାହାନ୍ତି ସେଠି ଏଠି ଆମେ ଦେଖିବା ଭୌତିକ ଜଗତରେ ଶତକଡା ଅନେଶ୍ୱତ ଭାଗ ରହୁଛନ୍ତି ଭଗବାନଙ୍କର ବିରୁଦ୍ଧରେ ଆଚରଣ କରୁଛନ୍ତି ସେମାନେ ପ୍ରତିକୂଳ ଆଚରଣ କରୁଛନ୍ତି କିନ୍ତୁ ସେଠି ଯୋଉ ରହୁଛି ଜଗତ ସେଠି ଶତକଡା 100% ଲୋକ ସମସ୍ତେ ହେଉଛନ୍ତି ଭଗବାନଙ୍କର ଭଜନ କରୁଛନ୍ତି ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ 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 ହରେ ଏଇ ଭଗବାନଙ୍କର ଭଜନ ଯୋଉ ରହିଛି ସମସ୍ତେ ଭଗବାନଙ୍କର ସେବାରେ ରହୁଛନ୍ତି କେହି ଆଉ ଭଗବାନଙ୍କର ପ୍ରତିକୂଳ ଭାବ କେହି ନାହିଁ ଯୋଉ ରହିଛି ଆମର 5ଟି ସମୁଦାୟ 12ଟି ରସ ରହିଛି ତା ଦେହରୁ 5ଟି ହେଉଛି ଅନୁକୂଳ ରସ ଅନୁକୂଳ କୃଷ୍ଣାନୁଶୀଳନ ଭକ୍ତି ଉତ୍ତମ ଭକ୍ତିର ସଙ୍ଗେ ସଙ୍ଗରେ ରୂପ ଗୋସ୍ୱାମୀ ସେଟା କହିବେ ଯୋଉ ସମୁଦାୟ 12ଟି ରସ ରହିଛି ତା ଦେହରୁ 5ଟି ରସ ହେଉଛି ଅନୁକୂଳ ରସ ତେଣୁ ଏଇ ଅନୁବ୍ରତା ବୋଲି କୁହାଯାଏ ଶବ୍ଦ ଅନୁକୂଳ ରସରେ ଭଗବାନଙ୍କ ସହିତ ସମସ୍ତେ ସମ୍ବନ୍ଧିତ ସେଠି ପ୍ରତିକୂଳ ରସ ନାହିଁ ଏଠି ଯେମିତି ଆମେ ଦେଖିବା ଅଧିକାଂଶ ଯୋଉ କଂସ ବା ଅସୁର ମାନେ ସେ ପ୍ରତିକୂଳ ରସରେ ଭଗବାନଙ୍କର ସହିତ ଯୁକ୍ତ ହେଇଥିଲେ ପ୍ରତିକୂଳ ସେମାନେ ସବୁବେଳେ ଭଗବାନଙ୍କ ବିରୁଦ୍ଧରେ ଚିନ୍ତା କରୁଥିଲେ ଭଗବାନଙ୍କୁ ଭୟ କରୁଥିଲେ ଭଗବାନଙ୍କୁ କ୍ରୋଧ କରୁଥିଲେ ଭଗବାନଙ୍କୁ ବୀର ତାଙ୍କର ଯୋଉ ରୌଦ୍ର ରସ ଦ୍ୱାରା ଯୁକ୍ତ ହେଇଥିଲେ ଏଭଳି ଭାବରେ 7ଟି ବିପୂର୍ତ୍ତ ପ୍ରତିକୂଳ ରସ ରହିଛି ତେଣୁ ଏ ପ୍ରତିକୂଳ ରସ ସେଠି ନାହିଁ ତେଣୁ ଭଗବାନ ଯେତେବେଳେ ତାଙ୍କର ଯେତେବେଳେ ଯୁଦ୍ଧ କରିବା ପାଇଁ ଅନୁମତି ଇଚ୍ଛା ହୁଏ ସେତେବେଳେ ସେ ଚିତ୍ ଜଗତରେ ସେ ଯୁଦ୍ଧ ନାହିଁ ସେଠି ଚିତ୍ ଜଗତରେ ସେ ପୁଣି ଫେରି ଆସନ୍ତି ଭୌତିକ ଜଗତକୁ ଆସନ୍ତି ତେଣୁ ଜୟ ବିଜୟ ଜୟ ବିଜୟ ଯେତେବେଳେ ଚାରି କୁମାର ଯାଇଥିଲେ ବ୍ରହ୍ମାଙ୍କର ଚାରି କୁମାର ସନାତ ସନାତନ ସନାତନ ସନତ କୁମାର ଏ ଚାରି କୁମାର ଯେତେବେଳେ ଯାଇଛନ୍ତି ସେମାନେ ଭାଗବତ ତୃତୀୟ ସ୍କନ୍ଧ 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତସ୍ୟାରବିନ୍ଦ ନୟନସ୍ୟ ପଦାରବିନ୍ଦ କିଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ ବାୟୁ ଅନ୍ତର୍ଗତ ସ୍ୱବିବରେଣ ଚକାର ତେଷାଂ ସଂକ୍ଷୋଭ୍ୟଂ ଅକ୍ଷରଜୁଷାମ ବିଚିତ୍ର ତନ୍ ବୈକୁଣ୍ଠ ଲୋକର ବର୍ଣ୍ଣନା ମଧ୍ୟ ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କେତେ ସୁନ୍ଦର ସବୁ ସେଠି ସବୁ ପ୍ରାକୃତିକ ମାନେ ରହିଛି ସୌନ୍ଦର୍ଯ୍ୟ ସବୁ ରହିଛି ବିଭିନ୍ନ ପ୍ରକାର ଗେଟ୍କୁ ଯୋଉ ଅତିକ୍ରମ କରିକି ଯାଉଛନ୍ତି ଚାରି କୁମାର ସବୁ ବହୁତ ଭୌତିକ ପ୍ରାକୃତିକ ସୌନ୍ଦର୍ଯ୍ୟ ସେଠି ତ ପ୍ରାକୃତିକ ନୁହେଁ ସେ ଅପ୍ରାକୃତିକ ସୌନ୍ଦର୍ଯ୍ୟ ଚିଜଗତ ସାଧାରଣତଃ ଏଠି ପ୍ରଭୁପାଦ ମହାରାଜ କହୁଛନ୍ତି ଭାରତରେ ଯୋଉମାନେ ଭଗବାନଙ୍କର ବିଶେଷତ୍ୱକୁ ଜାଣୁନାହାନ୍ତି, ଭଗବାନଙ୍କର ସବିଶେଷ ବାଦକୁ ଗ୍ରହଣ କରିନାହାନ୍ତି, ସେମାନେ ବ୍ରହ୍ମ ଆରାଧନା ପ୍ରତି ଯୋଉମାନେ ଆକୃଷ୍ଟ ହେଇଛନ୍ତି ସେମାନେ ଭାବନ୍ତି ଯେ ଚିଜଗତରେ କୌଣସି ବିଶେଷତା ନାହିଁ ବା ତା ଦେହରେ କୌଣସି ଭେରାଇଟି ନାହିଁ, ସବୁକିଛି ଶୂନ୍ୟ ସେଠି ବୋଲି ସେମାନେ କହୁଛନ୍ତି। କିନ୍ତୁ ପ୍ରକୃତରେ ସେଠି ବହୁତ ପ୍ରକାର ବୈଚିତ୍ରତା ରହିଛି। ଭୌତିକ ଜଗତରେ ଯାହା ସବୁ ଆମେ ଦେଖୁଛେ ସେ ହେଉଛି ଚିଜ ଜଗତର ବିକୃତ ପ୍ରତିଫଳନ, ପ୍ରକୃତ ବସ୍ତୁ ରହିଛି ଚିଜ ଜଗତ ରହିଛି, ତେଣୁ ସେ ସବୁ ଜିନିଷ ହେଉଛି ନିତ୍ୟ ଶାଶ୍ୱତ, ସେଥିରେ ସେ କିଛି ନଷ୍ଟ ହବନି। ଯେମିତି ଆମେ ଦେଖୁଛେ ଭୌତିକ ଜଗତରେ ବିଭିନ୍ନ ଫୁଲ ଫୁଟୁଛି, ଫୁଲ ଫୁଟୁଛି ସେ ପୁଣି କିଛି ସମୟ ପରେ ଝଡ଼ି ଯାଉଛି ବା ମରି ଯାଉଛି, କିନ୍ତୁ ସେଠି ଯେଉଁ ଫୁଲ ସବୁ ରହୁଛି ସେଥିରେ ସେ ମରିବାର ନାହିଁ, ସେ ସବୁ ଚିର ମାନେ ସୁନ୍ଦର ହେଇକି ରହୁଛି ସେଇଟା ଫୁଲ। ସବୁ ଜିନିଷ ସେଠି ନିତ୍ୟ ବର୍ତ୍ତମାନ, ସେଟା ଆମେ ଚିନ୍ତା କରିପାରିବାନି, ନିତ୍ୟ ବର୍ତ୍ତମାନ ସେଠି ରହୁଛି, ତେଣୁ ସେଠି କୌଣସି କେହି ଭଗବାନ ବିରୁଦ୍ଧରେ ସେଠି ଭଗବାନ ବିରୁଦ୍ଧରେ କେହି ନା। ସେଠି ପ୍ରଭୁପାଦ ମହାରାଜ ଭଗବାନ ହେଉଛନ୍ତି ଏ ମାଲିକ ସେଠି, ଆଉ ସମସ୍ତେ ଭଗବାନଙ୍କ ସେବାରେ ନିଯୁକ୍ତ ଅଛନ୍ତି, ତେଣୁ ଭଗବାନ ଯଦି ଚାହିଁବେ ଯୁଦ୍ଧ କରିବା ପାଇଁ କାହା ସହିତ ଯୁଦ୍ଧ କରିବେ। ତେଣୁ ଏଠିକି ସେ ଯୋଉ ଚାରିକୁମାର ଯେତେବେଳେ ଦେଖିଲେ ସପ୍ତମ ଗେଟ୍ ପାଖରେ ଯେତେବେଳେ ଜୟବିଜୟ ଦୁଇ ଜଣ ଦ୍ୱାରପାଳ ଥିଲେ, ସେ ଦୁଇ ଜଣ ତାକୁ ବାଧା ଦଉଛନ୍ତି, କାହିଁକି ନା ଏ ଚାରି କୁମାର ଏ ଚାରି ପାଞ୍ଚ ବର୍ଷର ବାଳକ ଭଳି ରହିଛନ୍ତି, ଯଦି ସେ ହେଉଛନ୍ତି ସବୁଠାରୁ ପୁରାଣ ପୁରୁଷ କିନ୍ତୁ ସେ ବର୍ତ୍ତମାନ ମଧ୍ୟ ପାଞ୍ଚ ବର୍ଷ ବାଳକ ଭଳି ଉଲଗ୍ନ ରହୁଛନ୍ତି, ତେଣୁ ଜୟ ବିଜୟ ତାଙ୍କୁ ବାଧା ଦେଇଛନ୍ତି, ଭିତରକୁ ଯିବା ପାଇଁ ଅନୁମତି ଦେଇନାହାନ୍ତି। କିନ୍ତୁ ଇଏ ରାଗି ଯାଇକିରି ଯେତେବେଳେ ଭଗବାନଙ୍କୁ ଦେଖିବା ପାଇଁ ବହୁତ ଆଗ୍ରହ ରହିଛି, ଯେତେବେଳେ ବାଧା ଆସୁ ସେତେବେଳେ ସେ ତାଙ୍କୁ ଅଭିଶାପ ଦଉଛନ୍ତି ଯେ ତମେ ଅସୁର ସ୍ୱଭାବ ଅସୁର ଜନ ପ୍ରାପ୍ତ ହବ, ଯେତେବେଳେ ଅଭିଶାପ ଦେଉଛନ୍ତି ସେତେବେଳେ ଭଗବାନ ଆସି ସେଠି ପହଞ୍ଚି ଯାଉଛନ୍ତି, ଭଗବାନ ଲକ୍ଷ୍ମୀଙ୍କ ସହିତ ଆସି ସେଠି ପହଞ୍ଚୁଛନ୍ତି। ତେଣୁ ଭଗବାନଙ୍କର ଯୋଉ ସୌନ୍ଦର୍ଯ୍ୟ ଦେଖିକିରି ସେଥିରେ ଯଦିଓ ଚାରିକୁମା ପ୍ରଥମେ ବ୍ରହ୍ମ ପ୍ରତି ଆକର୍ଷିତ ଥିଲେ, କିନ୍ତୁ ଭଗବାନଙ୍କ ସୌନ୍ଦର୍ଯ୍ୟ ଦେଖିକିରି ଭଗବାନ ପାଦପଦ୍ମରେ ଅର୍ପିତ ତୁଳସୀର ମକରନ୍ଦ ବାୟୁ ଯେତେବେଳେ ତାଙ୍କର ନାସାରେ ପ୍ରବେଶ କରୁଛି ସେତେବେଳେ ସେ ଅପୂର୍ବ ଶିହରଣ ଲାଭ କରୁଛନ୍ତି ଏବଂ ସେତେବେଳେ ସେ ଭଗବାନଙ୍କର ଭକ୍ତ ହେଉଛନ୍ତି। ତେଣୁ ଭଗବାନ ଆସି କହୁଛନ୍ତି ଯେ ତମେ ଯୋଉ ଅଭିଶାପ ଦେଲ ଜୟ ବିଜୟଙ୍କୁ, ପ୍ରକୃତରେ ମୁଁ ସେଟା ଚାହୁଁଥିଲି, ତେଣୁ ସେ ଆସୁଛନ୍ତି ବିଭିନ୍ନ ଯୁଗରେ ସବୁ ଆସିକିରି ଭଗବାନ ସତ୍ୟଯୁଗରେ ହିରଣ୍ୟାକ୍ଷ ହିରଣ୍ୟାକ୍ଷ ରୂପରେ ଆସିକିରି ତାଙ୍କ ସହିତ ଯୁଦ୍ଧ କରିଛନ୍ତି, ବରାହ ରୂପରେ ଏବଂ ସମୁଦ୍ର ରୂପରେ ଆସି ତାଙ୍କ ସହିତ ଯୁଦ୍ଧ କରିଛନ୍ତି। ପୁଣି ତେତା ଯୁଗରେ ଭଗବାନ ରାମଚନ୍ଦ୍ର ଯେତେବେଳେ ଆସୁଛନ୍ତି ସେତେବେଳେ କୁମ୍ଭକର୍ଣ୍ଣ ଏବଂ ରାବଣ ହିସାବରେ ଆସିକି ସେ ତାଙ୍କ ସହିତ ସେଇ ଜୟ ବିଜୟ ପୁଣି ସେଇ ଦୁଇ ଜଣ ଆସିକିରି ଭଗବାନଙ୍କ ସହିତ ଯୁଦ୍ଧ କରୁଛନ୍ତି। ପୁଣି ଦ୍ୱାପର ଯୁଗରେ ଶିଶୁପାଳ ଏବଂ ଦତ୍ତପକ୍ର ଉପରେ ଆସି ଭଗବାନ କୃଷ୍ଣଙ୍କ ସହିତ ସେ ଯୁଦ୍ଧ କରୁଛନ୍ତି। ଏଭଳି ଭାବରେ ଚିଂ ଜଗତରେ କୌଣସି ଯୁଦ୍ଧ ବା ଗଣ୍ଡଗୋଳ ପାକିତୁଣ୍ଡ ଏସବୁ ସବୁ ନାହିଁ, ବହୁତ ଆନନ୍ଦ ସବୁ ସବୁ ରହିଛନ୍ତି। ତେଣୁ ସେ ଯୋଉ ଚିଂ ଜଗତ ବିଷୟରେ ଏଠି କହୁଛି ଅନୁବ୍ରତା, ସମସ୍ତେ ଭଗବାନଙ୍କର ଭକ୍ତ। ଏଠି ଆମେ ଦେଖିବା ଶତକଡ଼ା 99 ଭାଗ ଲୋକ ହେଉଛନ୍ତି ଭଗବାନଙ୍କର ଅଭକ୍ତ, ଭଗବାନଙ୍କୁ ସେମାନେ ଗ୍ରହଣ କରନ୍ତି ନାହିଁ। ତେଣୁ ସେମାନେ ଭଗବାନଙ୍କ ସହିତ ପ୍ରତିକୂଳ ରସରେ ସମ୍ବନ୍ଧିତ, ଅନୁକୂଳ ରସରେ ସମ୍ବନ୍ଧିତ ନୁହନ୍ତି। ଆଉ ଯୋଉମାନେ ବା ଭଗବାନଙ୍କ ସହିତ ଅନୁକୂଳ ରସରେ ସମ୍ବନ୍ଧିତ ସେମାନଙ୍କୁ ପୁଣି ଚାରି ଭାଗରେ ବିଭକ୍ତ କରାଯାଉଛି, ଚତୁର୍ବିଧା ବଦନ୍ତେ ମାଂ ଜନା ସୁକୃତି ଅର୍ଜୁନ ଆତ୍ମ ଜିଜ୍ଞାସୁର ଅର୍ଥାର୍ଥୀ ଜାଣିଛ ଭରତ ସବୁ। ଏ ଚାରି ପ୍ରକାର ବ୍ୟକ୍ତି ଭଗବାନଙ୍କ ସହିତ ଯୁକ୍ତ ହେଇଛନ୍ତି, ତେଣୁ ଚିଂ ଜଗତରେ ସମସ୍ତେ ଶତକଡ଼ା 100 ଭାଗ ସମସ୍ତେ ଭଗବାନଙ୍କ ସହିତ ଯୁକ୍ତ ହେଇକି ରହିଛନ୍ତି। ତେଣୁ ସେ ଏଇ ଜଗତରେ ଅବିଷୟରେ ଖାଲି ଯେ ଭାଗବତ ବର୍ଣ୍ଣନା କରାଯାଉଛି ତା ନୁହଁ, ପ୍ରଭୁପାଦ ମହାରାଜ ବିଭିନ୍ନ ଶାସ୍ତ୍ରରୁ ଯୋଉ ପଦ୍ମ ପୁରାଣ ଉତ୍ତରାଖଣ୍ଡରୁ ଉଦ୍ଧାର କରିଛନ୍ତି, ତାପରେ ନାରଦ ପଞ୍ଚରାତ୍ରରୁ ଉଦ୍ଧାର କରିଛନ୍ତି, ବିଭିନ୍ନ ଅନ୍ୟାନ୍ୟ ସବୁ ଶାସ୍ତ୍ରମାନଙ୍କୁ ଉଦ୍ଧାର କରି ବର୍ଣ୍ଣନା କରାଯାଉଛି, ଚିଂ ଜଗତ ବିଷୟରେ ବର୍ଣ୍ଣନା କରାଯାଇଛି। ଏବଂ ଚିଂ ଜଗତ ହେଉଛି, ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ଯେ ଚିଂ ଜଗତ ହେଉଛି ଏ ସମଗ୍ର ସୃଷ୍ଟିର ତିନି ଭାଗରୁ ଭାଗ, ମାନେ ଚାରି ଭାଗରୁ ତିନି ଭାଗ ହେଉଛି ସମଗ୍ର ସୃଷ୍ଟିର, ଚାରି ଭାଗରୁ ତିନି ଭାଗ ହେଉଛି ଚିଂ ଜଗତ। ତେଣୁ ସେଇ ଚିଂ ଜଗତ ଆଉ ଭୌତିକ ଜଗତ ମଝିରେ ଯୋଉ ରହିଛି ଡିଭାଇଡେସନ ରହିଛି ବା ବିଭାଜନ କରୁଛି, ସେ ହେଉଛି ବିରଜା ନଦୀ ବୋଲି କୁହାଯାଉଛି। ସେ ବିରଜା ନଦୀର ପରପାରରେ ସବୁ ବୈକୁଣ୍ଠ ଲୋକ ସବୁ ରହିଛି, ବିଭିନ୍ନ ପ୍ରକାର ବୈକୁଣ୍ଠ ଲୋକ ରହିଛି, ଜନା ଜନପଦ ଇତ୍ୟାଦିରେ ସବୁ ଆକର୍ଣ୍ଣ ହେଇକି ରହିଛି, ବହୁତ ପ୍ରକାର ଜୀବ ଅଛନ୍ତି ଏବଂ ସବୁ ପ୍ରକାର ସେଠି ବହୁତ ସୁନ୍ଦର ସୁନ୍ଦର ମହଲ ସବୁ ରହିଛି, ବିଭିନ୍ନ ପ୍ରକାର ରାସ୍ତା ସବୁ ବର୍ଣ୍ଣନା କରାଯାଇଛି, ବୈକୁଣ୍ଠ ଲୋକର ସବୁ ବର୍ଣ୍ଣନା ମଧ୍ୟ କରାଯାଇଛି, ବହୁତ ପ୍ରକାର ବର୍ଣ୍ଣନା ଆସିବା ଆପରେ ସବୁ ବର୍ଣ୍ଣନା କରାଯିବ। ଏବଂ ଏହିଭଳି ଭାବରେ ବିଭିନ୍ନ ପ୍ରକାର ବର୍ଣ୍ଣନା କରିସାରିଲା ପରେ ଭଗବାନ ତାଙ୍କୁ ଚାରୋଟି ଜ୍ଞାନ ପ୍ରଦାନ କରିବେ, ଯୋଉ ଜ୍ଞାନ ପ୍ରାପ୍ତ ହେଇକିରି ବ୍ରହ୍ମା ଏ ଭୌତିକ ଜଗତକୁ ସୃଷ୍ଟି କରିବେ। ଆମେ କଥା କହିଟେବି ସନ୍ତ ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବୃନ୍ଦ କି ଦାଇ ଗୌର ପ୍ରମାନନ୍ଦେ
ପ୍ରେସିଡେଣ୍ଟ